ആകാശവാണി ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପୁଞ୍ଜିନିବେଶ ପାଇଁ ଭାରତ ବିଶ୍ୱର ସବୁଠାରୁ ସୁରକ୍ଷିତ ରାଷ୍ଟ୍ର। ବାୟୋଟେକ୍ନୋଲୋଜି ନୀତି 2024କୁ ଉନ୍କୋଚନ କଲେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ। ତ୍ରିପୁରାରେ ବେଆଇନ ପ୍ରବେଶ ଅଭିଯୋଗରେ 9 ଜଣ ଗିରଫ। ପୋଲିଓ ଟିକାକରଣ ପାଇଁ ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ 3 ଦିନ ପାଇଁ ଲଢ଼େଇ ବନ୍ଦ। ଏବଂ ପାରା ଅଲିମ୍ପିକ୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ବର୍ଗରେ ସୁକାନ୍ତ କଦମ୍ବ ଏବଂ ସୁହାସ ୟତିରାଜ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ବ୍ୟବସାୟ କ୍ଷେତ୍ରରେ ସୁବିଧା, ସଂସ୍କାର ଏବଂ ସ୍ଥିର ନୀତି ଓ ଉଚ୍ଚ ଅଭିବୃଦ୍ଧିର ପ୍ରତିଶ୍ରତି ଦେଇଛନ୍ତି। ଇଟି ବିଶ୍ୱନେତା ଫୋରମକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ପୁଞ୍ଜିନିବେଶ ପାଇଁ ଭାରତ ବିଶ୍ୱର ସବୁଠାରୁ ସୁରକ୍ଷିତ ରାଷ୍ଟ୍ର। ଉଦ୍ଭାବନା, କାର୍ଯ୍ୟଦକ୍ଷତା, ସକାରାତ୍ମକ ଚିନ୍ତାଧାରା ଏବଂ ଉଚ୍ଚ ଗୁଣବତ୍ତା ଉତ୍ପାଦ ପାଇଁ ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସେ କହିଛନ୍ତି। ଚଳିତ ବର୍ଷ ନିର୍ବାଚନର ଫଳାଫଳ ଦେଶବାସୀଙ୍କ ରାଜନୈତିକ ସ୍ଥିରତା, ଅର୍ଥନୈତିକ ଅଭିବୃଦ୍ଧିକୁ ପସନ୍ଦ କରିଥିବା ଦର୍ଶାଉଛି। ଭାରତରେ ବିଭିନ୍ନ କ୍ଷେତ୍ରରେ ସଂସ୍କାରର ପ୍ରଭାବ ଏହାର ଅର୍ଥନୀତିରେ ପ୍ରତିଫଳିତ ହେଉଛି ବୋଲି ସେ କହିଛନ୍ତି। ସବୁଜ ଉଦ୍ଯାନ, ସେମିକଣ୍ଡକ୍ଟର, ଗଭୀର ମହାସାଗର ଏବଂ ମହାକାଶ କ୍ଷେତ୍ରରେ କେନ୍ଦ୍ର ସରକାର ନେଉଥିବା ପଦକ୍ଷେପଗୁଡ଼ିକ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସେ କହିଛନ୍ତି ବୈଷୟିକ କ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ। ବିଶ୍ୱ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ଭାବେ ଭାରତକୁ ପ୍ରତିପାଦିତ କରିବା ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ଗତ 10 ବର୍ଷ ମଧ୍ୟରେ 1 ଲକ୍ଷ ଡାକ୍ତରୀ ପାଠ୍ୟକ୍ରମରେ ସିଟ୍ ବୃଦ୍ଧି କରାଯାଇଛି ଏବଂ ଆଗାମୀ 5 ବର୍ଷରେ ଆଉ 75,000 ଅଧିକ ସିଟ୍ ବଢ଼ାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। 25 କୋଟିରୁ ଅଧିକ ଲୋକ ଇତିମଧ୍ୟରେ ଦାରିଦ୍ର୍ୟ ସୀମାରେଖାର ଉପରକୁ ଉଠିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରଣର ମନ୍ତ୍ର ନେଇ ଦେଶବାସୀଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବାରେ କେନ୍ଦ୍ର ସରକାର ସଫଳ ହୋଇଛନ୍ତି ବୋଲି କହିଛନ୍ତି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗତକାଲି ନୂଆଦିଲ୍ଲୀଠାରେ ବାୟୋଟେକ୍ନୋଲୋଜି ବାୟୋ ଇ3 ନୀତି 2024କୁ ଉନ୍କୋଚନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ସିଂ କହିଛନ୍ତି ଦେଶରେ ଅର୍ଥନୀତି, ପରିବେଶ ଏବଂ ନିଯୁକ୍ତି କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ଏହି ନୀତି ପ୍ରଣୟନ କରାଯାଇଛି। ଏହାଦ୍ୱାରା ବାୟୋ ଉତ୍ପାଦନ ପ୍ରୋହାହିତ ହେବ। ଖାଦ୍ୟ, ଶକ୍ତି ଏବଂ ସ୍ୱାସ୍ଥ୍ୟ ଭଳି ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ସରକାରୀ ଏବଂ ଘରୋଇ ଉଦ୍ୟୋଗ ସହଭାଗିତାରେ ଶିଳ୍ପକ୍ଷେତ୍ରକୁ ପ୍ରୋହାହିତ କରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ନୀତିର ଅଂଶବିଶେଷ ବୋଲି ସେ କହିଛନ୍ତି। ଏହି ନୀତି ଦ୍ୱାରା ଦେଶର ଜୈବ ଅର୍ଥନୀତି ତ୍ୱରାନ୍ୱିତ ହେବ ଏବଂ ଅଭିବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଘଟିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଗତମାସ 24 ତାରିଖରେ କେନ୍ଦ୍ର କ୍ୟାବିନେଟ୍ ବାୟୋ ଇ3 ନୀତିକୁ ଅନୁମୋଦନ କରିଛି। ୱାକଫ ସଂଶୋଧନ ବିଲ୍ 2024ରେ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ମୁସଲମାନ ଧାର୍ମିକ ନେତାମାନେ ସମର୍ଥନ କରିଛନ୍ତି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ସଂସଦୀୟ ଯୁଗ୍ମ କମିଟିର ଅଧ୍ୟକ୍ଷ ଜଗଦମ୍ବିକା ପାଲ୍ଙ୍କୁ ମୁସଲମାନ ଧାର୍ମିକ ନେତାଙ୍କର ଏକ ପ୍ରତିନିଧି ମଣ୍ଡଳୀ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଅଖିଳ ଭାରତୀୟ ସୁଫି ସଜ୍ଜାଦ୍ଦାନ ସିନ୍ ପରିଷଦର ଅଧ୍ୟକ୍ଷ ତଥା ଆଜମେର ଦରଘାର ମୁଖ୍ୟ ସୟଦ ନସିରୁଦ୍ଦିନ ଚିସ୍ତେଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି ପ୍ରତିନିଧିମଣ୍ଡଳୀ ୱାକଫ ସଂଶୋଧନ ବିଲ୍ ଏବଂ ମୁସଲମାନ ସମ୍ପ୍ରଦାୟଙ୍କ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ସଂସଦୀୟ ଯୁଗ୍ମ କମିଟିର 31 ଜଣ ସଦସ୍ୟଙ୍କ ମଧ୍ୟରୁ ଲୋକସଭାର 21 ଜଣ ଏବଂ ରାଜ୍ୟସଭାର 10 ଜଣ ସାଂସଦ ରହିଛନ୍ତି। ତ୍ରିପୁରାରେ ବେଆଇନ ପ୍ରବେଶ ଅଭିଯୋଗରେ 9 ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ 7 ଜଣ ବାଂଲାଦେଶୀ ନାଗରିକ ଏବଂ 2 ଜଣ ରୋହିଙ୍ଗିଆ ଅନ୍ତର୍ଭୁକ୍ତ। ସୀମା ସୁରକ୍ଷା ବଳ ଏବଂ ସରକାରୀ ରେଳବାଇ ପୁଲିସ୍ ପକ୍ଷରୁ ସେମାନଙ୍କୁ ଗିରଫ କରାଯାଇଛି ବୋଲି ବିଏସ୍ଏଫ୍ର ଜଣେ ମୁଖପାତ୍ର କହିଛନ୍ତି। ସେ କହିଛନ୍ତି ତ୍ରିପୁରାର ଖୋୱାଇ ଜିଲ୍ଲାର ରଙ୍ଗିଚାରା ସୀମାନ୍ତ ଘାଟି ଅତିକ୍ରମ କରି ଭାରତକୁ ପ୍ରବେଶ କରୁଥିବା ବେଳେ ଜଣେ ମହିଳା ଏବଂ ଗୋଟିଏ ଝିଅକୁ ମିଶାଇ 3 ଜଣ ବାଂଲାଦେଶୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ସୂଚନା ମିଳିବା ପରେ ଅନ୍ୟମାନଙ୍କୁ ଗିରଫ କରାଯାଇଛି ବୋଲି ବିଏସ୍ଏଫ୍ ସୂଚନା ଦେଇଛି।
डॉक्टर साहब, हम अपने बच्चे को दस्त से कैसे बचाएं?
रक्षा, रोकथाम और उपचार के साथ बच्चे को 6 महीने तक सिर्फ माँ का दूध पिलाएं। खाना पकाने से पहले और शौचालय या मल साफ करने के बाद हाथ साबुन से धोएं।
और दस्त हो जाने पर?
हर दस्त के बाद बच्चे को ORS का घोल पिलाएं और 14 दिन तक जिंक की गोली दें।
समझ गई डॉक्टर साहब।
क्या?
रक्षा, रोकथाम और उपचार।
अधिक जानकारी के लिए आशा दीदी से संपर्क करें। स्वास्थ्य एवं परिवार कल्याण मंत्रालय द्वारा जनहित में जारी।
ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ଗାଜାରେ ଚାଲିଥିବା ଲଢ଼େଇକୁ ତିନିଦିନ ପାଇଁ ବନ୍ଦ ରଖିବାକୁ ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଯୁଦ୍ଧ ବିରତିର ଉଦ୍ଦେଶ୍ୟ ହେଉଛି ଗାଜାରେ 6,40,000 ଶିଶୁଙ୍କୁ ପୋଲିଓ ଟିକାକରଣ ଅଭିଯାନକୁ ସୁଗମ କରିବା। ଗାଜାରେ ଏକ 10 ମାସର ଶିଶୁ ଆଂଶିକ ପକ୍ଷାଘାତ ହୋଇଥିବା ନେଇ ଖବର ପ୍ରକାଶ ପାଇବା ପରେ ଦୁଇ ପକ୍ଷ ମଧ୍ୟରେ ଏଭଳି ରାଜିନାମା ହୋଇଛି। ଗତ 25 ବର୍ଷ ମଧ୍ୟରେ ଗାଜାରେ ପୋଲିଓର ଏହା ହେଉଛି ପ୍ରଥମ ମାମଲା। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଗାଜାର ବିଭିନ୍ନ ଅଞ୍ଚଳରେ ପୋଲିଓ ଟିକାକରଣ କାର୍ଯ୍ୟ ଚାଲିବ। ପାଲେଷ୍ଟାଇନ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁନିସେଫ୍ ଏବଂ UNRWA ମିଳିତ ଭାବେ ଏହି ଟିକାକରଣ ଅଭିଯାନ ପରିଚାଳନା କରୁଛନ୍ତି। ଏଥିପାଇଁ 2,000 ଅଧିକ ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱେଚ୍ଛାସେବୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏହି ଅଭିଯାନକୁ ସଫଳ କରିବା ପାଇଁ ହମାସ ଅଧିକାରୀ ବାମେଶ ନାଇମ୍ ଆନ୍ତର୍ଜାତିକ ସଂଗଠନଗୁଡ଼ିକର ସହଯୋଗ କାମନା କରିଛନ୍ତି। ଅନ୍ୟପକ୍ଷରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଏହି ବିରତିକୁ ଅସ୍ତ୍ରବିରତି ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ। ନିର୍ବାଚନ ଆୟୋଗ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାରିଖ ପରିବର୍ତ୍ତନ କରିଛନ୍ତି। ଆସନ୍ତା 1 ତାରିଖ ପରିବର୍ତ୍ତେ 5 ତାରିଖରେ ମତଦାନ ଅନୁଷ୍ଠିତ ହେବ। ସେହିଭଳି 4 ତାରିଖ ପରିବର୍ତ୍ତେ 8 ତାରିଖରେ ଭୋଟ୍ ଗଣତି କରାଯିବ। ଜାମ୍ମୁ କାଶ୍ମୀରରେ ମଧ୍ୟ ଭୋଟ୍ ଗଣନା 8 ତାରିଖରେ ହେବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଆଗାମୀ 5 ବର୍ଷ ମଧ୍ୟରେ 10ଟି ନୂତନ ଆୟୁଷ ପ୍ରତିଷ୍ଠାନ ଖୋଲାଯିବ। ଏନେଇ କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମକୁ ସାକାର କରିବା ପାଇଁ ଦେଶର ଘରେ ଘରେ ଆୟୁର୍ବେଦ ଚିକିତ୍ସା ଉପଲବ୍ଧ କରାଇବାକୁ ପ୍ରତିଶ୍ରତିବଦ୍ଧ। ନୂଆଦିଲ୍ଲୀସ୍ଥିତ ସର୍ବଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଯାଦବ କହିଛନ୍ତି ସମଗ୍ର ବିଶ୍ୱରେ ଯୋଗ ଏବଂ ଆୟୁର୍ବେଦ ପ୍ରତି ଲୋକଙ୍କର ଆସ୍ଥା ବୃଦ୍ଧି ପାଉଛି। ଦେଶରେ ଅଧିକ ଆୟୁଷ ପ୍ରତିଷ୍ଠାନ ନିର୍ମାଣ କରାଗଲେ ପାରମ୍ପରିକ ଔଷଧର ପ୍ରୟୋଗ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ପ୍ୟାରିସ୍ଠାରେ ଚାଲିଥିବା ପାରାଲମ୍ପିକ୍ସ କ୍ରୀଡ଼ାରେ ଭାରତୀୟ ପାରା ବନ୍ଧୁକ ଚାଳନା ରୋବିନା ଫ୍ରାନ୍ସିସ୍ ମହିଳା ବର୍ଗର 10 ମିଟର ଏୟାର ପିସ୍ତଲ ଚାଳନା ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ରୁବିନାଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ମନୀଷା ରାମଦାସ ଏବଂ ମନ୍ଦୀପ କୌର ବ୍ୟାଡ୍ମିଣ୍ଟନରେ ଭାରତ ପାଇଁ ପଦକର ଆଶା ବଞ୍ଚାଇ ରଖିଛନ୍ତି। ଏସିୟ 5 ମହିଳା ବର୍ଗରେ ମନୀଷା କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। SL3 ମହିଳା ବର୍ଗରେ ମନ୍ଦୀପ କୌର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ SL4 ବର୍ଗରେ ସୁକାନ୍ତ କଦମ୍ବ ଏବଂ ସୁହାସ ୟତିରାଜ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲ୍ରେ ଉଭୟ ପରସ୍କରକୁ ଭେଟିବେ। ଅନ୍ୟପକ୍ଷରେ ପୁରୁଷ ବର୍ଗର 10 ମିଟର ଏୟାର ରାଇଫଲ୍ ପ୍ରତିଯୋଗିତାରେ ଭାରତର ସ୍ୱରୂପ ଉନ୍ହାଲକର ସେମିଫାଇନାଲ୍ରେ ପରାସ୍ତ ହୋଇଛନ୍ତି। ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗିତା 2024ରେ ଭାଗ ନେବା ପାଇଁ ଭାରତର 60 ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି। 61ଟି ଦକ୍ଷତା ବର୍ଗରେ ସେମାନେ ଅଂଶଗ୍ରହଣ କରିବେ ବୋଲି ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ସୂଚନା ଦେଇଛନ୍ତି। ଆସନ୍ତା 6 ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ। ପ୍ରତି 2 ବର୍ଷରେ ହେଉଥିବା ଏହି ପ୍ରତିଯୋଗିତାକୁ ଦକ୍ଷତା ବିକାଶ କ୍ଷେତ୍ରରେ ଅଲମ୍ପିକ୍ସର ମାନ୍ୟତା ପ୍ରଦାନ କରାଯାଇଥାଏ। ଜର୍ମାନ୍ର ହାନୋଭରଠାରେ ଚାଲିଥିବା ବଧିର ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାରତ 4ଟି ପଦକ ହାସଲ କରିଛି। ଏଥିରେ ଗୋଟିଏ ସ୍ୱର୍ଣ୍ଣ, 2ଟି ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ଅନ୍ତର୍ଭୁକ୍ତ। ଅନ୍ୟୁୟା ପ୍ରସାଦ 10 ମିଟର ଏୟାର ପିସ୍ତଲ ପ୍ରତିଯୋଗିତାର ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏହି ପ୍ରତିଯୋଗିତାର ପୁରୁଷ ବର୍ଗରେ ଅଭିନବ ଦେଶୱାଲ ରୌପ୍ୟ ପଦକ ଜିତିଛନ୍ତି। ସେହିଭଳି 10 ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ଦଳଗତ ବର୍ଗରେ ଅଭିନବ ଦେଶୱାଲ, ଶୁଭମ ବଶିଷ୍ଠ ଏବଂ ଚେତନ ସପକାଲ ରୌପ୍ୟ ପଦକ ହାସଲ କରିଥିବାବେଳେ ଏକକ ବର୍ଗରେ ଶୁଭମ ବ୍ରୋଞ୍ଜ ପଦକ ପାଇଛନ୍ତି। ଏହି ପ୍ରତିଯୋଗିତାରେ 16ଟି ରାଷ୍ଟ୍ରର 69 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପୁଞ୍ଜିନିବେଶ ପାଇଁ ଭାରତ ବିଶ୍ୱର ସବୁଠାରୁ ସୁରକ୍ଷିତ ରାଷ୍ଟ୍ର। ବାୟୋଟେକ୍ନୋଲୋଜି ନୀତି 2024କୁ ଉନ୍ମୋଚନ କଲେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ। ତ୍ରିପୁରାରେ ବେଆଇନ ପ୍ରବେଶ ଅଭିଯୋଗରେ 9 ଜଣ ଗିରଫ। ପୋଲିଓ ଟିକାକରଣ ପାଇଁ ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ତିନି ଦିନ ପାଇଁ ଲଢ଼େଇ ବନ୍ଦ ଏବଂ ପାରାଲମ୍ପିକ୍ସରେ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ବର୍ଗରେ ସୁକାନ୍ତ କଦମ୍ ଏବଂ ସୁହାସ ୟତିରାଜ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।